వాసుదేవాయ శ్రీమద్ భాగవతం తృతీయ స్కంద పంచమాధ్యాయ శ్లోక 2 వీధురోగాచ సుఖాయ కర్మాణి కరోతి లోకో నాతే సుఖం బాణ్యదుపారమం వా విందేత భూయాస్తత ఏవ దుఃఖం జదత్ర జోక్తం భగవాన్ పదేన. శబ్దాన్వాద్ విద్రోహ వాచ విద్రోహ కహిలె సుఖాయ సుఖ పాయా కర్మాణి సకామ కర్మ సుభ కరోతి ప్రత్యేక లోక కరంతి లోక ఏ జగత్రే నాహి తేహి శ్రీ కర్మ ద్వారా సుఖం కొనిసి సుఖ బా కింబా అన్యత్ అన్య రూపరే ఉపారమం ఉపశమ బా కింబా విందేత ప్రాప్త హే భూయ అన్య పక్షరే తత శ్రీ ప్రకార కర్మ ద్వారా ఏవ నిశ్చిత భావే దుఃఖం దుఃఖ జత్ యా అత్ర అవస్థా చక్రరే యుక్తం కరివా వచ్చి టికణవాట భగవాన్ హే మహాత్మా వదేత్ కృపా కరి కొండు నా అమ్మాన్. శ్రీ విదుర కైలు హే మహాముని, జడ సుఖ పాయా పై లోకమాన కర్మ కరిథాంతి କିନ୍ତୁ ତଦ୍ୱାରା ସେମାନେ ସୁଖ ପାଆନ୍ତି ନାହିଁ, କିମ୍ବା ସେମାନଙ୍କର ଦୁଃଖର ଆତ୍ୟନ୍ତିକ ନିବୃତ୍ତି ହୁଏ ନାହିଁ, ପରନ୍ତୁ ସେଥିରୁ ପୁନର୍ବାର ଦୁଃଖ ଲାଭ ହିଁ ହୁଏ। ଆପଣ ସର୍ବଜ୍ଞ, ଅତଏବ ଏ ସଂସାରରେ ଆମମାନଙ୍କ ପାଖରେ ଯାହା କର୍ତ୍ତବ୍ୟ ତାହା ଆପଣ କୃପା କରି କୁହନ୍ତୁ। ପ୍ରକୃତ ସୁଖ ବା ଆନନ୍ଦ ପାଇବା ପାଇଁ କିପରି ବ୍ୟକ୍ତି ଜୀବନଯାପନ କରିବା ଉଚିତ। ଭାବାର୍ଥ କୁହାଯାଉଛି ଯେ ବିଦୁର ମୈତ୍ରଙ୍କୁ କେତେକ ସାଧାରଣ ପ୍ରଶ୍ନ ପଚାରିଲେ, ଯାହା ମୌଳିକତଃ ତାଙ୍କର ଅଭିପ୍ରାୟ ନଥିଲା। ଉଦ୍ଧବ ବିଦୁରଙ୍କୁ କହିଥିଲେ ଯେ ମୈତ୍ରେୟ ମୁନିଙ୍କ ପାଖକୁ ଯାଇ ଭଗବାନଙ୍କର ନାମ ରୂପ ଯଶ ଗୁଣ ଲୀଳା ପରିକର ଆଦି ବିଷୟରେ ଜିଜ୍ଞାସା କରିବା ପାଇଁ। ଏବଂ ଏହିପରି ଭାବରେ ଯେତେବେଳେ ବିଦୁର ମୈତ୍ରେୟ ମୁନିଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ସେ କେବଳ ଭଗବାନଙ୍କ ସମ୍ବନ୍ଧରେ ପ୍ରଶ୍ନ କରିପାରିଥାନ୍ତେ, କିନ୍ତୁ ସ୍ୱାଭାବିକ ବିନମ୍ର ସ୍ୱଭାବ ଯୋଗୁଁ ସେ ସାଙ୍ଗେ ସାଙ୍ଗେ ଭଗବାନଙ୍କ ସମ୍ବନ୍ଧରେ ପ୍ରଶ୍ନ କଲେ ନାହିଁ। ବରଂ ସାଧାରଣ ଲୋକଙ୍କ ପକ୍ଷରେ ଯାହା ଜାଣିବା ଦରକାର ସେହି ବିଷୟରେ ପ୍ରଶ୍ନ କଲେ। ଏକ ସାଧାରଣ ବ୍ୟକ୍ତି ଭଗବାନ କଥା ବୁଝିପାରିବ ନାହିଁ, ମାୟା କବଳିତ ହୋଇ ତା'ର ସ୍ଥିତି କି ପ୍ରକାର ରହିଛି ସେହି କଥା ଜାଣିବାକୁ ସେ ପ୍ରଥମେ ଇଚ୍ଛା କଲେ। ମାୟା କବଳିତ ହୋଇ ସେ ଭାବେ ଯେ ସେ ସକାମ କର୍ମ କରି ସୁଖୀ ହୋଇପାରେ, କିନ୍ତୁ ବାସ୍ତବ ପକ୍ଷେ କ'ଣ ଘଟେ? ପ୍ରକୃତ ପକ୍ଷେ ବ୍ୟକ୍ତି କର୍ମର କ୍ରିୟା ପ୍ରତିକ୍ରିୟାରେ ଦୃଢ଼ରୁ ଦୃଢ଼ତର ଭାବେ ବଦ୍ଧ ହୋଇଯାଏ ଏବଂ ଜୀବନ ସମସ୍ୟାର କୌଣସି ସମାଧାନ କରିପାରେ ନାହିଁ। ଏ ସମ୍ବନ୍ଧରେ ଏକ ସୁନ୍ଦର ସଙ୍ଗୀତ ଅଛି, ଯାହାର କଥା ହେଉଛି, ଜୀବନରେ ସବୁ ପ୍ରକାର ସୁଖ ପାଇବି, ଏହି କାମନାରେ ମୁଁ ଏ ଘର ତିଆରି କଲି, କିନ୍ତୁ ଦୁର୍ଭାଗ୍ୟବଶତଃ ସବୁ ଯୋଜନା ପୋଡ଼ି ଜଳି ଧ୍ୱଂସ ହୋଇଗଲା, କାରଣ ଅପ୍ରତ୍ୟାଶିତ ଭାବେ ଘରଟିରେ ନିଆଁ ଲାଗିଗଲା। ପ୍ରକୃତିର ନିୟମ ଏହି ପ୍ରକାର। ଏହି ଭୌତିକ ଜଗତର ଲୋକ ନାନା ପ୍ରକାର ଯୋଜନା କରି ସୁଖ ପାଇବାକୁ ଚେଷ୍ଟା କରୁଛି, କିନ୍ତୁ ପ୍ରକୃତିର ନିୟମ ଏହିପରି କ୍ରୁର ଯେ ତାହା ଲୋକର ସମସ୍ତ ଯୋଜନାରେ ନିଆଁ ଲଗାଇ ଦେଉଛି, ପୋଡ଼ି ଜଳି ଧ୍ୱଂସ କରିଦେଉଛି। ସକାମ କର୍ମୀ ତା'ର ଯୋଜନାରେ ସୁଖୀ ହୋଇପାରୁନାହିଁ, କିମ୍ବା ତା'ର ଯେ କ୍ରମାଗତ ସୁଖ କାମନା ବା ସୁଖ ପାଇବାର ଆଶା ତାହା ମଧ୍ୟ ମେଣ୍ଟୁନାହିଁ ବା ସେ ଆଶାର ଉପଶମ ହେଉନାହିଁ। ଆମେ ଶ୍ରୀମଦ୍ ଭାଗବତମ୍ ତୃତୀୟ ସ୍କନ୍ଧ ପଞ୍ଚମାଧ୍ୟାୟ ଶ୍ଳୋକ 2 ଉପରେ ଆଲୋଚନା କରିବା। ତେଣୁ ଇଏ ହେଉଛି ବିଦୁର ମୈତ୍ରଙ୍କ ସମ୍ବାଦ। ବିଦୁର ଯିଏକି ଯମରାଜ ଥିଲେ, କିନ୍ତୁ ଯମରାଜ ସବୁବେଳେ ପାପ ପୁଣ୍ୟର ବିଚାର କରନ୍ତି, ତେଣୁ ସେ ସବୁବେଳେ ଏଇ ପାପ ପୁଣ୍ୟ ବିଚାରରେ ରହି ଯମରାଜ ସେ ଜଣେ ହେଉଛନ୍ତି ମହାଜନ, 12 ମହାଜନଙ୍କ ଭିତରୁ ସେ ଜଣେ ମହାଜନ, ତେଣୁ ସେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ମହାଭାଗବତ, କିନ୍ତୁ ଏଇ ପାପ ପୁଣ୍ୟ ବିଚାର ଭଗବାନ ତାଙ୍କୁ ଲଗେଇଛନ୍ତି, ତେଣୁ ସେ ଚାହୁଁଥିଲେ କିଛି ଭଗବାନଙ୍କର ସଙ୍ଗ କରିବା ପାଇଁ, ଭଗବାନ ଭକ୍ତଙ୍କର ସଙ୍ଗ କରିବା ପାଇଁ। ଏହିସବୁ ତାଙ୍କର ଅଭିଳାଷ ଥିଲା। ତେଣୁ ଭଗବାନ ସେ ଅଭିଳାଷକୁ ପୂର୍ଣ୍ଣ କଲେ ଏକ ଅଭିଶାପ ଛଳରେ। ଜଣେ ଋଷି ଥିଲେ ମାଣ୍ଡବ୍ୟ ମୁନି, ତାଙ୍କୁ ସେ ରାଜ୍ୟରେ ଯେଉଁ ଥିଲେ ସେ ରାଜ୍ୟ ରାଜାଙ୍କର ଚୋରି ହୋଇଗଲା କିଛି, ସେ ଚୋରମାନେ ଆସି ଏଇ ମାଣ୍ଡବ୍ୟ ମୁନିଙ୍କ ଆଶ୍ରମରେ ଲୁଚି ଯାଇଥିଲେ। ରାଜାଙ୍କର ସୈନ୍ୟମାନେ ଦେଖିଲେ ଚୋରମାନେ ଏଇ ଆଶ୍ରମରେ ପ୍ରବେଶ କଲେ, ସେ ଭାବିଲେ ତାଙ୍କର ସର୍ଦ୍ଦାର ଇଏ, ତେଣୁ ତାଙ୍କୁ ଶୁଳି ଦେଇଦେଇଥିଲେ। କିନ୍ତୁ ରାଜା ଯେତେବେଳେ ଜାଣିଲେ ଯେ ଏଇଭଳି ଭାବରେ ଜଣେ ନିରପରାଧ ବ୍ୟକ୍ତି ଦଣ୍ଡିତ ହୋଇଯାଇଛନ୍ତି, ତେଣୁ ସେ ଆସି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ଯଦିଓ ତାଙ୍କୁ ଶୁଳି ପ୍ରଦାନ କରାଯାଇଥିଲା ତାଙ୍କର ଗୃହ ଦ୍ୱାରରେ ଏଇ ଶୁଳ ପ୍ରବେଶ କରାଯାଇଥିଲା, କିନ୍ତୁ ତଥାପି ତାଙ୍କର ମୃତ୍ୟୁ ହୋଇନଥିଲା, କାରଣ ତାଙ୍କର ଯୋଗସିଦ୍ଧି ଥିଲା। ତେଣୁ ଯାହା ହେଉ ସେ ରାଜା ତାଙ୍କୁ ସେଥିରୁ ଉଦ୍ଧାର କଲେ ଏବଂ କ୍ଷମା ପ୍ରାର୍ଥନା କଲେ। କିନ୍ତୁ ଇଏ ମୁନି ମାଣ୍ଡବ୍ୟ ମୁନି ଯାଇ ସିଧାସଳଖ ପହଞ୍ଚିଲେ ଯମରାଜଙ୍କ ପାଖରେ ଏବଂ ପଚାରିଲେ ମୋର କ'ଣ ଦୋଷ ଥିଲା ମୋତେ ଏଇଭଳି ଦଣ୍ଡ ଦିଆଗଲା। ଯମରାଜ ଦେଖିଲେ ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ପ୍ରତି କାର୍ଯ୍ୟର ଗୋଟିଏ ପ୍ରତିକ୍ରିୟା ରହିଛି, ବୈଜ୍ଞାନିକମାନେ ମଧ୍ୟ ସେଇଟାକୁ ଗ୍ରହଣ କରୁଛନ୍ତି। ନ୍ୟୁଟନ୍ ଥାର୍ଡ ନ୍ୟୁଟନ୍ ଥାର୍ଡ ଲ ଅଫ୍ ମୋସନ୍। ତେଣୁ ଯମରାଜ କହିଲେ ତୁମେ ଯେତେବେଳେ ଛୋଟ ପିଲା ଥିଲ ସେହି ସମୟରେ ଗୋଟେ କଙ୍କିର ପଛପଟେ କଣ୍ଟା ବିଧ କରିଦେଇଥିଲ, ସେଥିପାଇଁ ତୁମକୁ ଏ ଦଣ୍ଡ ମିଳିଲା। ତେଣୁ ମାଣ୍ଡବମୁନି କହିଲେ ମୁଁ ଛୋଟ ପିଲା ଥିଲି, ଅଜାଣତରେ କିଛି ଦୋଷ କରିଦେଇଥିଲି, ସେଥିପାଇଁ ଏତେ ବଡ଼ ଅପରାଧ, ତୁମେ ଶୁଦ୍ର ହୋଇଯା। ତେଣୁ ଇଏ ଗୋଟେ ସୁଯୋଗ ଭଗବାନ ପ୍ରଦାନ କଲେ ଯମରାଜଙ୍କୁ, ତେଣୁ ସେ ଶୁଦ୍ର ହୋଇଗଲେ। ଯଦିଓ ହସ୍ତିନାପୁରରେ ପାଣ୍ଡୁଙ୍କ ଯେଉଁ ରହିଛନ୍ତି ପାଣ୍ଡବମାନଙ୍କ ପୂର୍ବ ବଂଶ, ସେ ବଂଶଧର ବିଚିତ୍ର ବିଜୟ ତାଙ୍କର ପୁତ୍ର, କିନ୍ତୁ ସେ ତାଙ୍କର ଦାସୀ ପୁତ୍ର, ତେଣୁ ସେ ଶୂଦ୍ର ହୋଇଗଲେ ବିଦୁର। କିନ୍ତୁ ବହୁତ ତାଙ୍କର ଜ୍ଞାନ ଏସବୁ ରହିଛି ବିଦୁର, ତେଣୁ ଭଗବାନ ବିଦୁର ତାଙ୍କର ଏତେ ଭଗବାନଙ୍କ ପ୍ରିୟ। ଯେତେବେଳେ ଭଗବାନ ଯାଇଥିଲେ ଶାନ୍ତିଦୂତ ହୋଇକରି ହସ୍ତିନାପୁରକୁ ଯାଇଥିଲେ, ସେତେବେଳେ ଯଦି ଦୁର୍ଯ୍ୟୋଧନ ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ କୃଷ୍ଣଙ୍କୁ, ସମୁଦି ହେବେ କୃଷ୍ଣଙ୍କୁ ଏଭଳି ଖାଦ୍ୟ ପଦାର୍ଥ ଦେଇ ଖୁସି କରିଦେବେ, ତେଣୁ ସିଏ ପାଣ୍ଡବମାନଙ୍କ ପକ୍ଷ ହେବେ ନାହିଁ। କିନ୍ତୁ ଭଗବାନ ସେଠି ଖାଦ୍ୟ ଗ୍ରହଣ କଲେ ନାହିଁ, ବିଦୁରଙ୍କ ଘରକୁ ଆସି ଅପ୍ରତ୍ୟାଶିତ ଭାବରେ ଆସି ପହଞ୍ଚିକରି ତାଙ୍କ ଘରେ ଖାଦ୍ୟ ଗ୍ରହଣ କଲେ। ସେଥିପାଇଁ କୁହାଯାଏ ଦୁର୍ଯ୍ୟୋଧନକୁ ଭୋଗ ନ ଖାଅ, ରୁଖା ଶାଗ ବି ଦୂର ଘର ଖାଅ, ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ବିଦୁର କୁହାଯାଏ ବିଦୁର ସେତେବେଳେ ନଥିଲେ, ଯେତେବେଳେ ଭଗବାନ ଆସିଲେ ତାଙ୍କର ପତ୍ନୀ ତାଙ୍କୁ ଖାଦ୍ୟ ଦେଉଛନ୍ତି କିଭଳି ନା, କଦଳୀକୁ ଚୋପା ଛଡ଼େଇକିରି ଚୋପା କଦଳୀ ଫିଙ୍ଗିକିରି ଚୋପାକୁ ଦେଉଛନ୍ତି ଭଗବାନ, ସେ ଚୋପାକୁ ଗ୍ରହଣ କରୁଛନ୍ତି। ତେଣୁ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଭଗବାନ ଭାବ ଗ୍ରହଣ କରନ୍ତି। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦଂ ଭକ୍ତି ପୂର୍ବତଂ ଅସ୍ନାମି ପ୍ରୟତାତ୍ମନ। ଭାଗବତମରେ ବର୍ଣ୍ଣନା ଭାଗବତ ଏଇ ଶ୍ଳୋକଟି ଦୁଇ ଜାଗାରେ ଅଛନ୍ତି, ଭଗବତ ଗୀତାରେ ଅଛନ୍ତି ନବମ ଅଧ୍ୟାୟରେ ଏବଂ ଭାଗବତମରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସୁଦାମ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ତେଣୁ ସେଠି ଭାବାର୍ଥରେ କୁହାଯାଉଛି ଏମିତିକି ଭଗବାନ ପତ୍ରକୁ ଯଦିଓ ପୁଷ୍ପକୁ ଆଘ୍ରାଣ କରାଯାଏ ଶୁଙ୍ଘାଯାଏ, କିନ୍ତୁ ଭଗବାନ ସେ ପୁଷ୍ପକୁ ମଧ୍ୟ ଖାଇଦିଅନ୍ତି, କାହିଁକି ନା ତାଙ୍କର ଭାବ ଭକ୍ତର ଭାବରେ ଭକ୍ତବତ୍ସଳ ଭାବରେ ସେ ପୁଷ୍ପକୁ ମଧ୍ୟ ଆଘ୍ରାଣ ପରିବର୍ତ୍ତେ ଖାଦ୍ୟ ଭଳି ଖାଇଦିଅନ୍ତି ଗ୍ରହଣ କରିଦିଅନ୍ତି। ତେଣୁ ଭଗବାନଙ୍କର ପ୍ରିୟ ଏତେ ବିଦୁର ଥିଲେ ଯେତେବେଳେ ଭଗବାନ ଶରୀର ତ୍ୟାଗ ସଂସାର ତ୍ୟାଗ କଲେ ଆମ ଭଳି ସେ ସଂସାର ତ୍ୟାଗ କରୁନାହାନ୍ତି। ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ, ତେଣୁ ଭଗବାନ ବିଦୁରଙ୍କର ସ୍ମରଣ କରିଛନ୍ତି। ମୈତ୍ରୀ ମୁନିଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି ମୈତ୍ରୀ ଏବଂ ଉଦ୍ଧବଙ୍କୁ, ବିଶେଷ ଭାବରେ ମୈତ୍ରୀଙ୍କୁ ସେ କହିଛନ୍ତି ତୁମେ ଏ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବ। ତେଣୁ ଏ କଥା ଉଦ୍ଧବଙ୍କଠାରୁ ଶ୍ରବଣ କରି ବିଦୁର ଉଦ୍ଧବ ସମ୍ବାଦ ପ୍ରଥମ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ, ଏଇ ଚାରୋଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭାଗବତମ ଦଶମ ସ୍କନ୍ଧର ସାର, ଏକାଦଶ ସ୍କନ୍ଧର ମଧ୍ୟ ସାର। ଭଗବାନ ଯାହା କହିଲେ, ଭଗବାନଙ୍କ ଲୀଳା ବିଷୟରେ ବର୍ଣ୍ଣନା କଲେ ଯାହା ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଯାହା କହିଲେ ତାହା ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହିଛନ୍ତି ବା ମୈତ୍ରୀଙ୍କୁ କହିଛନ୍ତି। ତେଣୁ ଏସବୁର ସାର ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ, ଏଇ ଚାରୋଟି ଅଧ୍ୟାୟରେ ଆମେ ପ୍ରାପ୍ତ ହେବା। ତେଣୁ ପୂର୍ବରୁ ବର୍ଣ୍ଣନା କରାଯାଇଛି ବୃନ୍ଦାବନରେ ଉଦ୍ଧବ ଏବଂ ବିଦୁର ବେଶୀ କଥୋପକଥନ ହେଉଛନ୍ତି, ଏବଂ ଏସବୁ ଲୀଳା କହିସାରିଲା ପରେ ଉଦ୍ଧବ ଚାଲିଯାଇଛନ୍ତି ବଦ୍ରିକାଶ୍ରମ। କାହିଁକି ନା ଭଗବାନ ତାଙ୍କୁ ପଠାଇଛନ୍ତି, ତୁମେ ଯାଅ ଏବଂ ତ୍ରୈଲୋକ୍ୟ ଗୃହଣା ସନ୍ଧିଷ୍ଠା ଶବ୍ଦ ଯୋନିନା ବଦ୍ରିକାଶ୍ରମ ଆସାଧ୍ୟ ହରିମିଜେ ସମାଧିନା। ସମସ୍ତ ଜ୍ଞାନ ପ୍ରାପ୍ତ ହେଲା ପରେ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 32 ଶ୍ଳୋକରେ କଥା କୁହାଯାଇଛି, ସମସ୍ତ ଜ୍ଞାନ ପ୍ରାପ୍ତ ହେଲା ପରେ ଉଦ୍ଧବ ଗଲେ ବଦ୍ରିକାଶ୍ରମକୁ। ଏବଂ ସେହି ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଯେଉଁ ଜ୍ଞାନ ଭଗବତ ଗୀତାରେ ଭଗବାନ ପ୍ରଦାନ କରିନଥିଲେ ଅର୍ଜୁନଙ୍କୁ, ତାଠାରୁ ଉନ୍ନତର ଜ୍ଞାନ ସବୁ ପ୍ରଦାନ କରିଛନ୍ତି ଉଦ୍ଧବଙ୍କୁ ଶ୍ରୀମଦ୍ ଭାଗବତମ ଏକାଦଶ ସ୍କନ୍ଧରେ। ତେଣୁ ଉଦ୍ଧବଙ୍କୁ କାହିଁକି ଏ ଜ୍ଞାନ ପ୍ରଦାନ କରାଗଲା, ଅର୍ଜୁନଙ୍କୁ କାହିଁକି ପ୍ରଦାନ କରାଗଲା ନାହିଁ, ନା ଉଦ୍ଧବ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତ, ଯଦିଓ ଅର୍ଜୁନ ମଧ୍ୟ ସେହିଭଳି ଭାବରେ, କିନ୍ତୁ ତଥାପି ଅର୍ଜୁନ ବିଭିନ୍ନ ଦେବାଦେବୀମାନଙ୍କର ଶରଣ ଗ୍ରହଣ କରିଛନ୍ତି। ଯେତେବେଳେ ଅର୍ଜୁନ ବନ ମଧ୍ୟରେ ଥିଲେ, 12 ବର୍ଷ କାଳ ବନବାସ କରିଥିଲେ, ସେହି ସମୟରେ ସେ ବିଭିନ୍ନ ଅସ୍ତ୍ର ପାଇଁ ବିଭିନ୍ନ ଦେବତାମାନଙ୍କ ପାଖକୁ ଯାଇ ଅସ୍ତ୍ର ଗ୍ରହଣ କରିଛନ୍ତି, ଶିବଜୀଙ୍କ ପାଖରୁ ଅସ୍ତ୍ର ଗ୍ରହଣ କରିଛନ୍ତି, ଏସବୁ ରହିଛି। କିନ୍ତୁ ଉଦ୍ଧବ କେବଳ ଭଗବାନଙ୍କର ଶରଣରେ ଯାଇଛନ୍ତି। ଯାହା ହଉ, ତେଣୁ ଏଇଭଳି ଭାବରେ ଯେତେବେଳେ ଉଦ୍ଧବ କହିଲେ ବିଦୁରଙ୍କୁ, ବିଦୁର ବହୁତ ବିହଳିତ ହେଇଗଲେ, ଭାବ ବିହଳ ହେଇଗଲେ। କାହିଁକି ନା ଭଗବାନ ଅନ୍ତିମ ସମୟରେ ମୋତେ ସ୍ମରଣ କରୁଥିଲେ। ଯାହା ହଉ, ଉଦ୍ଧବ ଯିବା ପରେ କିଛି ଦିନ ବୃନ୍ଦାବନ ରହି ବୃନ୍ଦାବନ ଲୀଳାକୁ ସ୍ମରଣ କରି, ବୃନ୍ଦାବନରେ ଭଗବାନଙ୍କୁ ସବୁ ଲୀଳା ହେଇଛି, 11 ବର୍ଷ ଧରି ଯେଉଁ ଲୀଳା କରିଥିଲେ ସେ ଲୀଳା ବର୍ତ୍ତମାନ ମଧ୍ୟ ବୃନ୍ଦାବନ ଚାଲିଛି, ଭଗବାନ ବୃନ୍ଦାବନରେ ବର୍ତ୍ତମାନ ମଧ୍ୟ ଅଛନ୍ତି। ସେଥିପାଇଁ କୁହାଯାଏ, ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ୍ ନ ଗଚ୍ଛନ୍ତି, ଭଗବାନ ବୃନ୍ଦାବନକୁ ତ୍ୟାଗ କରି ଗୋଟିଏ ପାଦ କୁଆଡ଼େ ଯାଆନ୍ତି ନାହିଁ। ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କୁ ବୃନ୍ଦାବନରେ ଦର୍ଶନ କରନ୍ତି, ଯେମିତି ଷଡ଼ ଗୋସ୍ୱାଇଁମାନେ ଭଗବାନଙ୍କୁ ଦର୍ଶନ କରୁଥିଲେ। ହେ ରାଧେ ଚଳାଳି ତେଜ ଯେଉଁ କୁହାଯାଉଛି, ରାଧା କୁଣ୍ଡ ତଟେ କାଳିନ୍ଦୀ ତନୟା ତିରିଚ ବଂଶୀ ବଟେ ପ୍ରେମୋନ୍ମାଧବ ସାଧ ଶ୍ରୀ ସଦସ୍ୟାଗ୍ରସ୍ତୌ ପ୍ରମତୌ ସଦା ଗାୟନ୍ତୌ ଚ କଦା ହରେ ଗୁଣଂ ଭାବାଭିଭୂତମୁଦୌ ବନ୍ଦୀ ରୂପ ସନାତନ ରଘୁଯୁଗୌ ଶ୍ରୀଜୀବ ଗୋପାଳକୁ। ହେ ରାଧେ ଚ ଲଳିତେ ଚ ବିଶାଖେ ହେ ନନ୍ଦ ସୁନ କୁଥ ଶ୍ରୀ ଗୋବର୍ଦ୍ଧନ ଗଳ୍ପ ପାଦ ପତଳେ କାଳିନ୍ଦୀ ବନେ କୁଥ ଘୋଷନ୍ଦା ବିତି ସର୍ବତୂ ବ୍ରଜପୁରେ ଖେଦେଇ ମହାବିଳୌ। ଏଇଭଳି ଭାବରେ ଭଗବାନ ସେଠି ଅଛନ୍ତି, ଦର୍ଶନ କରୁଥିଲେ। ଉଦ୍ଧବ ମଧ୍ୟ ସେଇଭଳି ଭାବରେ ଦର୍ଶନ କରୁଥିଲେ, ଏବଂ ବିଦୁର ମଧ୍ୟ ସେଇଭଳି ଭାବରେ ଭଗବାନଙ୍କର ଉପସ୍ଥିତି ଅନୁଭବ କରୁଥିଲେ। କିନ୍ତୁ ଯାହା ହଉ, ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ ସେ ଆସି ବର୍ତ୍ତମାନ ହରିଦ୍ୱାରକୁ ଆସିଲେ। ହରିଦ୍ୱାରରେ ଦେଖା ହେଇଛି ମୈତ୍ରୀମାନଙ୍କ ସହିତ, ତେଣୁ ମୈତ୍ରୀମାନଙ୍କୁ ପ୍ରଣାମ କରି ତାଙ୍କୁ ସିଧାସଳଖ କହିଲେ ନାହିଁ, ଯେ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ମୋତେ ପ୍ରଦାନ କରିବା ପାଇଁ ଆପଣଙ୍କୁ ସେ କଥା କୁହନ୍ତୁ। ଏଠି ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ସାଧାରଣ ଲୋକମାନଙ୍କର ଏଇସବୁ କଥା ଜାଣିବେ ନାହିଁ, ସେ କହିବେ ଭଗବାନ କ'ଣ କହିଥିଲେ ଆମର କ'ଣ ଅଛି ସେଥିରେ। କିନ୍ତୁ ସାଧାରଣ ଲୋକମାନେ କେମିତି ତାଙ୍କ ଜୀବନରେ ଆନନ୍ଦ ପ୍ରାପ୍ତ ହେବେ, ତାଙ୍କ ଜୀବନ କ'ଣ କର୍ତ୍ତବ୍ୟ, ଏଇ ସେଇ ପ୍ରଶ୍ନଟି ପଚାରିଲେ। କେହି ଚାହୁଁନାହାନ୍ତି ଦୁଃଖ ପାଇବା ପାଇଁ, ସମସ୍ତେ ବିଭିନ୍ନ ସୁଖ ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି। ସୁଖାୟ କର୍ମାଣି କରୋତି ଲୋକ, ସମସ୍ତେ କେହି ଦୁଃଖ ପାଇଁ ଚେଷ୍ଟା କରୁନାହାନ୍ତି, ହଁ ଆଜି ମୁଁ ଏମିତି କଲେ ମୋର ଆକ୍ସିଡ଼େଣ୍ଟ ହେବ, ବା ମୁଁ ମୃତ୍ୟୁବରଣ କରିବି, ବା ମୋର ହାତ କଟିଯିବ, ବା ମୋର ଏଇଭଳି ଭାବରେ ରୋଗ ହେବ, ଏଇଭଳି ଭାବରେ କେହି ଚେଷ୍ଟା କରୁନାହାନ୍ତି। ସମସ୍ତେ ଚେଷ୍ଟା କରୁଛନ୍ତି କେମିତି ମୁଁ ଆନନ୍ଦରେ ରହିବି, ସୁଖରେ ରହିବି। ସୁଖାୟ କର୍ମାଣି କରୋତି ଲୋକ ନ ତେଇ ସୁଖଂ ବା ଅନ୍ୟ ଦୁପାରମଂ ବା, କିନ୍ତୁ ପ୍ରକୃତରେ ସେମାନେ ସେ କର୍ମରୁ ସେ କାର୍ଯ୍ୟରୁ ସୁଖ ପ୍ରାପ୍ତ ହୋଇପାରନ୍ତି ନାହିଁ, ବା ଦୁଃଖରୁ ମଧ୍ୟ ନିବୃତ୍ତ ହୋଇପାରନ୍ତି ନାହିଁ। ଅନ୍ୟପକ୍ଷରେ ବିନ୍ଦେତ ଭୂୟ ତଥୈବ ଦୁଃଖଂ, ଅନ୍ୟପକ୍ଷରେ ଅଧିକରୁ ଅଧିକ ଦୁଃଖ ହିଁ ପ୍ରାପ୍ତ ହୁଅନ୍ତି। ଯଦତ୍ର ଯୁକ୍ତଂ ଭଗବାନ ବଧେନ, ତେଣୁ ଅତ୍ର ଆମର ଏଠାରେ କ'ଣ କେଉଁଥିରେ ଯୁକ୍ତ ହେବା କଥା, କେଉଁଭଳି ଭାବରେ କର୍ମ କରିବା କଥା, ଭଗବାନ ବଧେନ ନ ଆମମାନ କଥା କୁହାଯାଉଛି। ବିଦୁର ନିଜ ପାଇଁ ପଚାରୁନାହାନ୍ତି, ଆମ ବିଶେଷ ଭାବରେ ବଦ୍ଧଜୀବମାନଙ୍କ ପାଇଁ ପ୍ରଶ୍ନ କରାଯାଇଛି। ବଦ୍ଧଜୀବମାନେ ଜାଣନ୍ତି ନାହିଁ କେମିତି ଆନନ୍ଦ ପ୍ରାପ୍ତ ହେବେ, ଭଗବତ ଗୀତାରେ ଭଗବାନ କହୁଛନ୍ତି। ସାଧାରଣତଃ ଜୀବ ହେଉଛି ମୂର୍ଖ, ଅଳ୍ପ ଜ୍ଞାନ ସମ୍ପନ୍ନ, ତେଣୁ ଭଗବତ ଗୀତା ପଞ୍ଚମଧ୍ୟାୟରେ ଭଗବାନ କହିଲେ ଯେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନୈବତେ ଆଦ୍ୟନ୍ତବନ୍ତ କମତିଏ ନହତେଷୁ ରମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଭଳି କରନ୍ତି ନାହିଁ। ସାଧାରଣତଃ ଲୋକମାନେ ଏ ଯେଉଁ ସୁଖାୟ କର୍ମାଣି କରୋତି ଲୋକେ, ସୁଖ କର୍ମ ପାଇଁ କିଭଳି ସେମାନେ ଲୋକକୁ ଚେଷ୍ଟା କରନ୍ତି ନା, ସଂସ୍ପର୍ଶତା ଭୋଗା, ଭୌତିକ ଜଗତରେ ଯେଉଁ ଆନନ୍ଦ ରହିଛି ବା ଭୋଗ ରହିଛି, ପାଞ୍ଚ ପ୍ରକାର ଭୋଗ ରହିଛି, କ'ଣ ସେ ଭୋଗ ନା ଶବ୍ଦ। ସାଧାରଣତଃ ଲୋକମାନେ ଏ ଭୌତିକ ଜଗତରେ ଯେଉଁ ସୁଖ ପାଇବା ପାଇଁ ଚେଷ୍ଟା କରନ୍ତି, କିଭଳି ଚେଷ୍ଟା କରନ୍ତି ନା ସଂସ୍ପର୍ଶତା ଭୋଗା, ଇନ୍ଦ୍ରିୟମାନେ ଯେଉଁ ଆମର ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଏ ଇନ୍ଦ୍ରମାନଙ୍କ ଦ୍ୱାରା ସେମାନେ ସୁଖ ପାଇବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଏହି ସୁଖ ପାଇବା ପାଇଁ କିଛି ଦୁଃଖ କରିବାକୁ ପଡ଼ିବ, ଦୁଃଖ ଜୋନୟ ଏବତେ, ଭୌତିକ ଜଗତରେ ଯେଉଁ ସୁଖ ପାଇଁ ଲୋକମାନେ ଚେଷ୍ଟା କରନ୍ତି, କିଛି କଷ୍ଟ କଲେ କିଛି ସୁଖ ମିଳେ, କିନ୍ତୁ ଆଦ୍ୟନ୍ତବନ୍ତ କୌନ୍ତେୟ, ଯେଉଁ ଚକ୍ଷୁରେ ଆମେ ଦର୍ଶନ କରିବା ପାଇଁ ଆନନ୍ଦ ପ୍ରାପ୍ତ ହେଉଛେ, ବିଭିନ୍ନ ଦୃଶ୍ୟ ଦେଖି ଆନନ୍ଦ ପ୍ରାପ୍ତ ହେଉଛେ ଚକ୍ଷୁ ଦ୍ୱାରା, ବା କର୍ଣ୍ଣ ଦ୍ୱାରା କିଛି କଥା ଶ୍ରବଣ କରି ଆନନ୍ଦ ପ୍ରାପ୍ତ ହେଉଛେ, ନାସିକା ଦ୍ୱାରା କିଛି ସୁଗନ୍ଧିକୁ ଆଘ୍ରାଣ କରି ଆନନ୍ଦ ପ୍ରାପ୍ତ ହେଉଛେ, ଜିଭା ଦ୍ୱାରା କିଛି ରସନା ଗ୍ରହଣ କରି ଆନନ୍ଦ ପ୍ରାପ୍ତ ହେଉଛେ, ବା କଥା କହିକିରି କିଛି ଆନନ୍ଦ ପ୍ରାପ୍ତ ହେଉଛେ, ଆମର ସ୍ପର୍ଶ ଶରୀର ଦ୍ୱାରା ସ୍ପର୍ଶ ଦ୍ୱାରା କିଛି ଆନନ୍ଦ ପ୍ରାପ୍ତ ହେଉଛେ, ଏହିଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଯେଉଁ ପାଞ୍ଚ ପ୍ରକାର ବିଷୟ ଭୋଗ ରହିଛି, ଆନନ୍ଦ ରହିଛି, ସୁଖ ରହିଛି, ଏଇଟା ଭଗବାନ କହିଲେ ଇଏ ଦୁଃଖ ଜୋନୟ ଏବତେ, ଏ ସୁଖ ପାଇବା ପାଇଁ କିଛି ଦୁଃଖ କରିବାକୁ ପଡ଼ିବ, କିଛି କଷ୍ଟ କରିବାକୁ ପଡ଼ିବ, ଏବଂ ଅନ୍ତିମରେ ଯଦି କିଛି ସୁଖ ମୋତେ ମିଳେ ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ମଧ୍ୟ ରହିଛି। ନ ତେଷୁ ରମତେ ବୁଦ୍ଧ, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେଥିରେ ସେଭଳି ସେମାନେ କାର୍ଯ୍ୟ କରନ୍ତି ନାହିଁ। ଏଇଠି ସେ ପ୍ରଶ୍ନ ପଚରାଯାଉଛି, ବିଦୁର ପଚାରୁଛନ୍ତି କ'ଣ ବୁଦ୍ଧିମାନ ବ୍ୟକ୍ତି କ'ଣ କରିବା କଥା। ଯଦତ୍ର ଯୁକ୍ତଂ, ସାଧାରଣତଃ ଲୋକମାନେ ଯେଉଁମାନେ ଅବୁଦ୍ଧ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଏହିଭଳି ଭାବରେ କାର୍ଯ୍ୟ କରନ୍ତି, ଭୌତିକ ସୁଖ ଆନନ୍ଦ ପାଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ପ୍ରକୃତରେ କ'ଣ କରିବା କଥା। ବୁଦ୍ଧିମାନ ବ୍ୟକ୍ତି ସେସବୁ କାର୍ଯ୍ୟ କରନ୍ତି ନାହିଁ। ବୁଦ୍ଧିମାନ ବ୍ୟକ୍ତି କେଉଁଥିରେ କାର୍ଯ୍ୟ କରନ୍ତି, କ'ଣ କରିବା କଥା, କ'ଣ କର୍ତ୍ତବ୍ୟ, କିମ୍ କର୍ତ୍ତବ୍ୟମ୍। ପରୀକ୍ଷିତ ମହାରାଜ ମୋତେ ସେହି ପ୍ରଶ୍ନ ପଚାରିଥିଲେ। ଅଥ ପୃଚ୍ଛାମି ସଂସିଧିମ୍ ଯୋଗିନା ପରମ ଗୁରୁ ପୁରୁଷସ୍ୟ ଇହ ଯତ୍ କାର୍ଯ୍ୟ ମିରମାଣସ ସର୍ବଥା। ମନୁଷ୍ୟର ମୁଖ୍ୟ କାର୍ଯ୍ୟ କ'ଣ, ମ୍ରିୟମାଣ, ସେ ମୃତ୍ୟୁ ପ୍ରାପ୍ତ ହେବ, ମ୍ରିୟମାଣ ସେ ମୃତ୍ୟୁ ସମସ୍ୟାର ସମାଧାନ କରିବା ହେଉଛି ପ୍ରକୃତ ତାର କର୍ତ୍ତବ୍ୟ, କିନ୍ତୁ ସେଇଟାକୁ ସେ ବୁଝିପାରୁନାହିଁ। ତେଣୁ ସେ ଅନ୍ୟ ସବୁ ବିଭିନ୍ନ ସୁଖ ପାଇବା ପାଇଁ ଚେଷ୍ଟା କରୁଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନ ପଚାରନ୍ତି, ପ୍ରଭୁ ମୁଁ ଜାଣିପାରୁନାହିଁ ମୋର କ'ଣ କର୍ତ୍ତବ୍ୟ। ଅର୍ଜୁନ ଭଗବାନଙ୍କୁ ସେହି ପ୍ରଶ୍ନ ପଚାରିଥିଲେ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସେ କଥା କୁହାଯାଇଛି ଯେ କାର୍ପଣ୍ୟ ଦୋଷୋପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ ଚେତା ଯେ ଶ୍ରେୟସ୍ୟାନି ସ୍ଥିତଂ ବୃହି ତନ୍ମେ ଶିଷ୍ୟ ସ୍ତେହଂ ସାଧିମାଂ ତ୍ୱାଂ ପ୍ରପନ୍ନମ। କାର୍ପଣ୍ୟ ଦୋଷ, କାହିଁକି ଲୋକମାନେ ଏଭଳି କାର୍ଯ୍ୟ କରୁଛନ୍ତି, ଇନ୍ଦ୍ରିୟ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି ନା, କାର୍ପଣ୍ୟ ଦୋଷ, ଏ କୃପଣତା, କାର୍ପଣ୍ୟ ଦୋଷ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି କୃପଣ ଆଉ ଗୋଟେ ହେଉଛନ୍ତି ବ୍ରାହ୍ମଣ। ଉଦାର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଆଉ ଜଣେ ହେଉଛନ୍ତି ନିଚ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଯେଉଁମାନେ ଉଦାର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ନୁ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତ ସବ ଉଦାରା ସର୍ବ ଏବେ ଜ୍ଞାନୀ ତ୍ୱାତ୍ପି ମତମ। ଏ ଚାରି ପ୍ରକାର ବ୍ୟକ୍ତି ଏମାନେ ସବୁ ଉଦାର ବ୍ୟକ୍ତି। ଉଦାର କହିଲେ ବହୁତ ବୃହତ ମନ ତାଙ୍କର, ଜ୍ଞାନ ବା ଯାହା ହଉ, ଏହିଭଳି ଭାବେ ଉଦାର ସେମାନେ, ସଂକୀର୍ଣ୍ଣ ନୁହନ୍ତି, ସଂକୀର୍ଣ୍ଣ ମନା ନୁହନ୍ତି, ଉଦାର ମନା ସେମାନେ। ତେଣୁ ସେମାନେ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ସେମାନେ ହେଉଛନ୍ତି ପୁଣ୍ୟବାନ ବ୍ୟକ୍ତି, ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ଅର୍ଜୁନ। ସେମାନେ କିଏ କିଏ ନା, ଆର୍ତ, ଯେଉଁମାନେ ଦୁଃଖରେ ପଡ଼ି ଭଗବାନଙ୍କୁ ଭଜନ କରନ୍ତି, ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସା କରନ୍ତି, ଏଇଠି ଜିଜ୍ଞାସା କରାଯାଉଛି, ବିଦୁର ଜିଜ୍ଞାସା କରୁଛନ୍ତି, ଏ ଭାଗବତମ ଜିଜ୍ଞାସାରୁ ଆରମ୍ଭ ହେଇଛନ୍ତି। ନୈମିଷାରଣ୍ୟରେ ସୁତ ଗୋସ୍ୱାମୀଙ୍କୁ 88,000 ଋଷି ସୌନକ ଋଷିଙ୍କର ନେତୃତ୍ୱରେ 6 ପ୍ରଶ୍ନ ପଚାରିଥିଲେ, ଏ ଜିଜ୍ଞାସା କରିଥିଲେ, ବ୍ରହ୍ମ ଜିଜ୍ଞାସା। ମନୁଷ୍ୟର କର୍ତ୍ତବ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା। ଏହିସବୁ ପ୍ରକୃତରେ ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛି, ବୁଝିବାକୁ ପଡ଼ିବ ତା'ର ମନୁଷ୍ୟ ଜନ୍ମ ଆରମ୍ଭ ହେଇଛି। ତେଣୁ ସେମାନେ ପ୍ରକୃତରେ ସୁକୃତିବାନ ବ୍ୟକ୍ତି। ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ, ଯାହାର ଅର୍ଥ ଆବଶ୍ୟକ, ସମସ୍ତଙ୍କର ଅର୍ଥ ଆବଶ୍ୟକତା ରହୁଛି, କିନ୍ତୁ ଅର୍ଥ ଆବଶ୍ୟକ ହେଲେ ମଧ୍ୟ ସେମାନେ ଏ ଭୌତିକ ଯୁକ୍ତି ମାଧ୍ୟମରେ ଏଭଳି କହି ସେଭଳି କରି ମୁଁ ଧନ ରୋଜଗାର କରି ଧନୀ ହେବି, ସେସବୁ ଯେଉଁମାନେ ଉଦାର ବ୍ୟକ୍ତି ସେମାନେ ସେସବୁ କରନ୍ତି ନାହିଁ। ଅର୍ଥ ପ୍ରାପ୍ତ ହେବା ପାଇଁ ସେମାନେ ଭଗବାନଙ୍କର କାମନା, ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ଯେଉଁଭଳି ଭାବେ ଧ୍ରୁବ ମହାରାଜ ପ୍ରାର୍ଥନା କରିଥିଲେ। ଏବଂ ଯେଉଁମାନେ ଜ୍ଞାନୀ, ଯେଉଁମାନେ ଜ୍ଞାନ ଅନ୍ୱେଷଣ କରୁଛନ୍ତି, ଚାରି କୁମାର ଯେଭଳି ଭାବରେ ଜ୍ଞାନୀ ଥିଲେ, ସନକ, ସନାତନ, ସନନ୍ଦନ, ସନତ କୁମାର, ସେମାନେ ଭଗବାନଙ୍କର ଅନ୍ୱେଷଣ କରନ୍ତି, ଜ୍ଞାନୀ ମାଧ୍ୟମରେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତି ଜ୍ଞାନ ମାଧ୍ୟମରେ। ତେଣୁ ଅର୍ଜୁନ ସେ କଥା ପଚାରିଲେ, କାର୍ପଣ୍ୟ ଦୋଷ ପଥ ସ୍ୱଭାବ, ଏହି କୃପଣତା ଯୋଗୁଁ ଆମର ସ୍ୱଭାବଟି ନଷ୍ଟ ହୋଇଯାଉଛି। ଆମର ଭୌତିକ ଜଗତରେ ବିଭିନ୍ନ ସ୍ୱଭାବ ରହିଛି, ପୂର୍ବ ଜନ୍ମ ଅନୁସାରେ ଆମର ସ୍ୱଭାବ ନିର୍ଦ୍ଧାରିତ ରହିଛି, କାହାର ସତ୍ୟଗୁଣର ସ୍ୱଭାବ ରହିଛି, କାହାର ରଜଗୁଣର ସ୍ୱଭାବ ରହିଛି, କାହାର ତମଗୁଣର ସ୍ୱଭାବ ରହିଛି, କିନ୍ତୁ ଏହିସବୁ ସ୍ୱଭାବ ଏ କୃପଣତା ଯୋଗୁଁ ନଷ୍ଟ ହୋଇଯାଉଛି। କାର୍ପଣ୍ୟ ଦୋଷ ପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୁଢ ଚେତା। ତେଣୁ ଧର୍ମକୁ ଠିକ୍ ଭାବରେ ସେମାନେ ବୁଝିପାରନ୍ତି ନାହିଁ, ଧର୍ମ ସମ୍ମୁଢ ହୋଇଯାଆନ୍ତି। ତେଣୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ଏହି ପ୍ରଶ୍ନ ପଚାରିବେ। ଇଏ ହେଉଛି ମନୁଷ୍ୟର କର୍ତ୍ତବ୍ୟ। ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ସେ କଥା କହିଲେ ଅର୍ଜୁନଙ୍କୁ, ଯଦି ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଆମର ପ୍ରକୃତରେ ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେଇଟା, ଏହି ବ୍ରହ୍ମ ଜିଜ୍ଞାସା କରିବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବେ, ତାଙ୍କୁ ପ୍ରଣିପାତ କରିବେ, ତାଙ୍କୁ ସେବା କରିବେ, ଏବଂ ଆ ଦ୍ୱାରା ସେ ଭଗବାନ ତାଙ୍କର ସେଇ ଗୁରୁଦେବଙ୍କର ଜ୍ଞାନ ପ୍ରାପ୍ତ ହେବେ। ଏବଂ ଯଦି କିଛି ସନ୍ଦେହ ରହିଛି ତାହେଲେ ପରିପ୍ରଶ୍ନ କରି ସେ ସନ୍ଦେହକୁ ମୋଚନ କରିବେ। ଏଇଭଳି ଭାବରେ ଜଣେ ଜ୍ଞାନୀ ତତ୍ତ୍ୱଦର୍ଶୀ ଜ୍ଞାନୀଙ୍କ ପାଖକୁ ଆମକୁ ଯିବାକୁ ପଡ଼ିବ। ତତ୍ତ୍ୱ ଦର୍ଶନ କରିଛନ୍ତି, ଭଗବାନଙ୍କୁ ଉପଲବ୍ଧି କରିଛନ୍ତି ସିଏ, ତେଣୁ ତାଙ୍କର ସମସ୍ତ ଜ୍ଞାନ ରହିଛି, ତେଣୁ ସିଏ ପ୍ରକୃତରେ ଜ୍ଞାନ ପ୍ରଦାନ କରିପାରିବେ। ଚକ୍ଷୁର ମିଳିତଂ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ସେ ଚକ୍ଷୁକୁ, ଆମ ଚକ୍ଷୁ ବର୍ତ୍ତମାନ ଅନ୍ଧକାର ଭିତରେ ରହିଛେ, ଆମେ ଜାଣିପାରୁନାହିଁ, ଅନ୍ଧକାର ଭିତରେ ରହିଛେ ଆମର। ଯଦିଓ ଚକ୍ଷୁ ରହିଛି କିନ୍ତୁ ଆମେ ପ୍ରକୃତ ସତ୍ୟକୁ ଦେଖିପାରୁନାହିଁ, ଆମେ ଏ ଭୌତିକ ଜଗତକୁ ହିଁ ଦେଖୁଛେ, ଭୌତିକ ଜଗତର ଉର୍ଦ୍ଧ୍ୱରେ କ'ଣ ଅଛି ସେଇଟାକୁ ଦେଖିପାରୁନାହିଁ। କିନ୍ତୁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ଏହି ପ୍ରଶ୍ନ ପଚାରିଲେ ସେ ଆମର ଚକ୍ଷୁକୁ ଉନ୍ମୋଚନ କରିବେ। ଏହି ଭୌତିକ ଜଗତରେ ମଧ୍ୟ ଭଗବାନଙ୍କର ଯେଉଁ ଅବସ୍ଥିତି ରହିଛି ସେହି ଜ୍ଞାନକୁ ସେ ପ୍ରଦାନ କରିବେ, ଆମେ ଦେଖିପାରିବା ସେ କଥା। ଭଗବାନ ସବୁଠାରେ ଅଛନ୍ତି, ଆମେ ଦେଖିପାରୁନେ, ପ୍ରସନ୍ନ ବି ନ ପଶତି ପଶ୍ୟତି, ଦେଖିକିରି ମଧ୍ୟ ଆମେ ଦେଖିପାରୁନାହିଁ। ସବୁଠାରେ ଭଗବାନଙ୍କ ଲୀଳା ଚାଲିଛି କିନ୍ତୁ ଆମେ ଦେଖିପାରୁନାହିଁ, କାହିଁକି ନା ଆମର ଚକ୍ଷୁ ବନ୍ଦ ହୋଇକି ରହିଛି, ଆମର ଭୌତିକ ଚକ୍ଷୁରେ ଆମେ ସେସବୁ ଦେଖିପାରିବା ନାହିଁ। ଅପ୍ରାକୃତ ଚକ୍ଷୁ ଦରକାର, ଦିବ୍ୟ ଚକ୍ଷୁ ଦରକାର। ଯେଭଳି ଭାବରେ ଭଗବାନ ଅର୍ଜୁନଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରିଥିଲେ, ସେ କହିଲେ ନ ତୁ ମାଂ ଶକ୍ୟ ସେ ଦର୍ଶ ମନନୀୟ ସୁ ଚକ୍ଷୁଷା, ଏ ଭୌତିକ ଚକ୍ଷୁ ସାହାଯ୍ୟରେ ତୁମେ ମୋତେ ଦେଖିପାରିବ ନାହିଁ। ଦିବ୍ୟମ ଦଦାମି ତୁ ଚକ୍ଷୁ ପଶ୍ୟମେ ଯୋଗମେଶ୍ୱର, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯାହାଫଳରେ ତୁମେ ମୋର ଏସବୁ ଯୋଗକୁ ଦେଖିପାରିବ, ଐଶ୍ୱର୍ଯ୍ୟକୁ ଦେଖିପାରିବ। ତେଣୁ ଏଇସବୁ ପ୍ରକୃତରେ ମନୁଷ୍ୟ ଜନ୍ମ ସେଇଠୁ ଆରମ୍ଭ ହେବ ଯେତେବେଳେ ତାର ବ୍ରହ୍ମ ଜିଜ୍ଞାସା ହେବ। ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜନ୍ମାଦି ଅସ୍ୟ ଯତ ନା, ଏ ଦ୍ୱିତୀୟ ସୂତ୍ର। ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ସମସ୍ତ ବୈଦିକ ଶାସ୍ତ୍ରକୁ ରଚନା କରିସାରିଲା ପରେ ବ୍ୟାସଦେବ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରରେ ସମସ୍ତ ଜ୍ଞାନ ସେ ରଖିଦେଲେ, ସୂତ୍ର ଆକାରରେ ରଖିଦେଲେ। ଏବଂ ବେଦାନ୍ତ ସୂତ୍ର ଏତେ ଗୁରୁତ୍ୱପୂର୍ଣ୍ଣ, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ସେ ବେଦାନ୍ତ ସୂତ୍ରକୁ ଅନୁମୋଦନ କରିଛନ୍ତି। ଋଷିଭୀର ବୋଧା ଗୀତମ ଛନ୍ଦଭୀର ବିବିଧି ପୃଥକ ବ୍ରହ୍ମସୂତ୍ର ପ୍ରତିଷ୍ଠୈବ ହେତୁ ମଧୁର ବିନିଶ୍ଚିନ୍ତ। ବହୁତ ଋଷି ବହୁତ ପ୍ରକାର କଥା କହିଛନ୍ତି, ବିଭିନ୍ନ ଶାସ୍ତ୍ରରେ ମଧ୍ୟ ବିଭିନ୍ନ କଥା ରହିଛି, କିନ୍ତୁ ଏଇ ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ରରେ ସବୁ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି, ହେତୁ ମଧୁର ନ୍ୟାୟ ଭାବରେ ଲଜିକାଲି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଜ୍ଞାନର ସାର, ବେଦର ସାର ଏଇ ବେଦାନ୍ତ। ବେଦାନ୍ତ କହିଲେ ବେଦର ଅନ୍ତ, ଏଇ ସୂତ୍ରରେ ସୂତ୍ର ଆକାରରେ ସବୁ ଦେଇଛନ୍ତି ବେଦାନ୍ତ ସୂତ୍ର। ଏ ଭାଗବତଙ୍କୁ କୁହାଯାଏ ଅର୍ଥୟଂ ବ୍ରହ୍ମସୂତ୍ରାଣା, ବେଦାନ୍ତ ସୂତ୍ର ହେଉଛି ଅର୍ଥ ବା ଭାଷ୍ୟ। ତେଣୁ ମନୁଷ୍ୟ ଜନ୍ମ ସେଇ ପ୍ରଥମ ସୂତ୍ରରେ ବ୍ୟାସଦେବ କହିଲେ ଅଥାତ ବ୍ରହ୍ମ ଜିଜ୍ଞାସା, ଅଥାତ କହିଲେ ଯେହେତୁ ଜଣେ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଉଛି, ତା ପୂର୍ବରୁ ସେ 80 ଲକ୍ଷ ଜନ୍ମ ପାର ହୋଇଗଲା, 9 ଲକ୍ଷ ଜଳଜୀବ ଜଳଯାନ 9 ଲକ୍ଷ ସ୍ଥାବରା 20 ଲକ୍ଷ କୃମୟ ରୁଦ୍ର ସଂଖ୍ୟକ ଦକ୍ଷିଣାଙ୍ଗ 10 ଲକ୍ଷ ବସବ 30 ଲକ୍ଷ ଏଇଭଳି ଭାବରେ 80 ଲକ୍ଷ ପ୍ରକାର ଜୀବ, ଜଳଜୀବ 9 ଲକ୍ଷ ପ୍ରକାର, ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର, କୃମି ଇତ୍ୟାଦି 11 ଲକ୍ଷ ପ୍ରକାର, ପକ୍ଷୀ 10 ଲକ୍ଷ ପ୍ରକାର, ପଶୁ 30 ଲକ୍ଷ ପ୍ରକାର। ଏଇଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଲବ୍ଧ୍ୱା ସୁଦୁର୍ଲଭମ ଇଦମ ବହୁ ସମ୍ଭବ ଭାବନ୍ତି, ଭାଗବତ ମଧ୍ୟ 11 ସ୍କନ୍ଦରେ କୁହାଯାଇଛି କଥା। ନବମ ଅଧ୍ୟାୟରେ ଏ ଅବଧୂତ କଥା କହୁଛନ୍ତି, ଦତ୍ତାତ୍ରେୟ କଥା କହିଛନ୍ତି। ତେଣୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ତାର କର୍ତ୍ତବ୍ୟ ହେଉଛି ଯେ ବ୍ରହ୍ମ ଜିଜ୍ଞାସା କରିବ। ଅନ୍ୟ ସବୁ ଜୋନିରେ ପଶୁ ପକ୍ଷୀ କୀଟପତଙ୍ଗ ଜୋନିରେ ସେ ବହୁତ ପ୍ରକାର ଜିଜ୍ଞାସା କରିଛି, କେଉଁଠି ଖାଦ୍ୟ ମିଳିବ, ଆହାର ନିଦ୍ରା ଭୟ ମୈଥୁନଙ୍କ ଯା, କେଉଁଠି ଖାଦ୍ୟ ପ୍ରାପ୍ତ ହେବ, କିଭଳି ଶୋଇବା, କିଭଳି ଆତ୍ମରକ୍ଷା କରିବା, କିଭଳି ବଂଶ ବିସ୍ତାର କରିବା, ଏହିସବୁ ଜିଜ୍ଞାସା ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ଜୋନିରେ ସବୁ ହେଇଗଲା। କିନ୍ତୁ ମନୁଷ୍ୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଉଛି, ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ସେ ଚେତନାରେ ପ୍ରକୃତ ସଦ୍ବ୍ୟବହାର କରାଯିବ ଯଦି ସେ ବ୍ରହ୍ମ ଜିଜ୍ଞାସା କରିବ। ଅନ୍ୟପକ୍ଷରେ ଯଦି ବ୍ରହ୍ମ ଜିଜ୍ଞାସା କଲା ନାହିଁ, ତାହେଲେ ସେ ସେଇ ପଶୁ ସ୍ତରରେ ହିଁ ରହିଲା। ତେଣୁ ଇଏ ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ। ସେଥିପାଇଁ ବେଦାନ୍ତ ସୂତ୍ର ଆରମ୍ଭ ହେଉଛନ୍ତି ଏହି ସୂତ୍ରରୁ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଯେତେବେଳେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବେ, ସେତେବେଳେ ସେ ଜାଣିବେ ଜନ୍ମାଦି ଅଶ୍ୟ ଯତ। ଆ ପର ଶ୍ଳୋକରେ ସେଇଟା କୁହାଯାଉଛି, ବ୍ରହ୍ମ ଜନ୍ମାଦି ଅଶ୍ୟ ଯତ। ଏଇ ଜନ୍ମାଦି ଅଶ୍ୟ ଯତ ଶ୍ଳୋକରୁ ଭାଗବତମ ଆରମ୍ଭ ହୋଇଛନ୍ତି। ତେଣୁ ଭାଗବତମକୁ କୁହାଯାଏ ଅର୍ଥୋୟଂ ବ୍ରହ୍ମସୂତ୍ରାଣା ଭାରତାର୍ଥ ବିନ୍ୟ ଗାୟତ୍ରୀ ଭାଷ୍ୟ ରୂପସୁ ବେଦାର୍ଥ ପରିବୃହିତ ଗରୁଡ଼ପୁରାଣରେ ଏକଥା କୁହାଯାଉଛି। ଭାଗବତମ ହେଉଛନ୍ତି ବ୍ରହ୍ମସୂତ୍ରର ଭାଷ୍ୟ। ସେଥିପାଇଁ ଆମର ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ବେଦାନ୍ତ ସୂତ୍ରର ଭାଷ୍ୟ ରଚନା କରାଯାଉନଥିଲା। କାହିଁକି ନା ବେଦାନ୍ତ ସୂତ୍ରର ଭାଷ୍ୟ ତ ଭାଗବତ ଅଛନ୍ତି, ଆଉ ଅଧିକ କ'ଣ କରିବା ଦରକାର। କିନ୍ତୁ ଯେତେବେଳେ ପ୍ରଶ୍ନ ଉଠିଲା, ତୁମର ସମ୍ପ୍ରଦାୟ ଅନୁମୋଦିତ ସମ୍ପ୍ରଦାୟ ନୁହେଁ, କାହିଁକି ନା ସବୁ ସମ୍ପ୍ରଦାୟରେ ସମସ୍ତେ ବେଦାନ୍ତ ସୂତ୍ରର ଭାଷ୍ୟ ଦେଇଛନ୍ତି, ପ୍ରଦାନ କରିଛନ୍ତି, ତୁମ ସମ୍ପ୍ରଦାୟରେ କିଛି ବେଦାନ୍ତ ସୂତ୍ର ଭାଷ୍ୟ ନାହିଁ, ତେଣୁ ତୁମର ଅନୁମୋଦିତ ସମ୍ପ୍ରଦାୟ ନୁହେଁ। ସେଇଥିପାଇଁ ବଳଦେବ ବିଦ୍ୟାଭୂଷଣ ଏଇ ଗୋବିନ୍ଦ ଭାଷ୍ୟ ପ୍ରଦାନ କଲେ, ବେଦାନ୍ତ ସୂତ୍ରର ଗୋବିନ୍ଦ ଭାଷ୍ୟ ପ୍ରଦାନ କଲେ। ଗୋବିନ୍ଦ ମନ୍ଦିରରେ, ଏଇ ରାଜସ୍ଥାନରେ ଗୋବିନ୍ଦ ମନ୍ଦିରରେ ସେଇ ବଳଦେବ ବିଦ୍ୟାଭୂଷଣ ଏ ବେଦାନ୍ତ ସୂତ୍ରର ଭାଷ୍ୟ ପ୍ରଦାନ କରିଛନ୍ତି। ଯାହା ହଉ, ଏଇ ଯେଉଁ ମନୁଷ୍ୟ ଜନ୍ମ ପ୍ରକୃତିରେ ଆରମ୍ଭ ହେବ ଯେତେବେଳେ ସେ ବ୍ରହ୍ମ ଜିଜ୍ଞାସା କରିବ। ତେଣୁ ବ୍ରହ୍ମ ଜିଜ୍ଞାସା ହେଉନାହିଁ ମାନେ ସେ ସେଇ ପଶୁ ସ୍ତରରେ ହିଁ ରହିଲେ। ତେଣୁ ପରଜନ୍ମରେ ତାଙ୍କୁ ହୁଏତ ପଶୁ ଜନ୍ମ ପ୍ରାପ୍ତ ହୋଇପାରେ। ଉର୍ଦ୍ଧଂ ଗଚ୍ଛନ୍ତି ସତ୍ୟସ୍ଥା ମଧ୍ୟ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସା। ତମ ଗୁଣରେ ରହିଲା ମାନେ ସେ ପୁଣି ନିଚ ଜନି ପ୍ରାପ୍ତ ହେବେ। ତେଣୁ ଆମର କର୍ତ୍ତବ୍ୟ ହେଉଛି, ଭାଗବତମର ଏକାଦଶ ସ୍କନ୍ଧ 20 ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି ଉଦ୍ଧବଙ୍କୁ, ଏ ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସୁ ତିରିତମ ପୁମାନ ଭବାବ୍ଧି ନ ତରେତ ସ ଆତ୍ମା। ଶ୍ରୀମଦ୍ ଭାଗବତମ ଏକାଦଶ ସ୍କନ୍ଧ 20 ଅଧ୍ୟାୟରେ ଏକଥା ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ଲବ୍ଧ୍ୱା ସୁଦୁର୍ଲଭମ ନୃଦେହ ମାଧ୍ୟମ ସୁଲଭ। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଏଇ ଅନେକ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ଭୋଜନ ପାର ହେଲା ପରେ ଭଗବାନ କୃପା କରି ଏଇ ମନୁଷ୍ୟ ଜନ୍ମ ଦିଅନ୍ତି। କିନ୍ତୁ ନୃଦେହ ମାଧ୍ୟମ ସୁଲଭମ ସୁକଳ୍ପମ ସୁଦୁର୍ଲଭମ ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ। କାହିଁକି ଏ ମନୁଷ୍ୟ ଜନ୍ମ ଗୁରୁତ୍ୱପୂର୍ଣ୍ଣ ନା, ଏ ଗୋଟିଏ ଉପଯୁକ୍ତ ନୌକା ଭଳି। ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, ଏଇ ନୌକାରେ ଜଣେ ନାବିକ ବା କର୍ଣ୍ଣଧାର ହିସାବରେ ଗୁରୁଙ୍କୁ ସ୍ଥାପନ କରିବା ଉଚିତ। ଏବଂ ମୟାନୁକୂଳେନ ନଭ, ଭଗବାନଙ୍କର ଏଇ ଯେଉଁ ସବୁ ବାଣୀ ରହିଛି, ଶାସ୍ତ୍ର ବାଣୀ, ସାଧୁ ବାଣୀ, ଏମାନେ ସବୁ ଭଗବାନଙ୍କର ବାଣୀ ସବୁ ହେଉଛି ଅନୁକୂଳ ପବନ ଭଳି। ମୟାନୁକୂଳେନ ନଭ ସୁ ତୀର୍ଥମ, ତେଣୁ ଏଇ ଏଇସବୁର ଉପଯୁକ୍ତ ବ୍ୟବହାର କରି ଆମେ ଏଇ ଭବସାଗରକୁ ପାର ହୋଇଯିବା। ନବସ୍ୱ ତରିତ ପୁମାନ ଭବାବ୍ଧି ନ ତରେ, ଆମର କର୍ତ୍ତବ୍ୟ ହେଉଛି ଭବସାଗରକୁ କେମିତି ପାର ହେବା। ତେଣୁ ଏଇଟା ଯଦି ଜଣେ ନ କଲା ତାହେଲେ ସ ଆତ୍ମହା, ସେ ନିଜେ ନିଜର ହତ୍ୟାକାରୀ। ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭଗବାନ ବହୁତ ମନ ଦୁଃଖରେ କଥା କହୁଛନ୍ତି। ଯେଭଳି ଜଣେ ବହୁତ ଦରିଦ୍ର ବ୍ୟକ୍ତିକୁ ତା ଗୋଟିଏ ବହୁତ ମୂଲ୍ୟବାନ ମଣି ପ୍ରଦାନ କରାଗଲା, ସ୍ପର୍ଶମଣି ପ୍ରଦାନ କରାଗଲା, କିନ୍ତୁ ସେ ସ୍ପର୍ଶମଣିର ପ୍ରକୃତ ମୂଲ୍ୟ ବୁଝି ନପାରି ତାକୁ ଫିଙ୍ଗିଦେଲା। ସେଇଭଳି ଭାବରେ ଯିଏ ପ୍ରଦାନ କରିଥିବ ସ୍ପର୍ଶମଣି ତାଙ୍କର କେତେ ମନ ଦୁଃଖ ହେବ। ସେଇଭଳି ଭାବରେ ଭଗବାନ ଆମକୁ ମନୁଷ୍ୟ ଜନ୍ମ ପ୍ରଦାନ କରିଛନ୍ତି। ଏହି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଆମେ ଏହି ଜିଜ୍ଞାସା କଲେ ନାହିଁ, ଯାହାକି ବିଦୁର ଆଜି ଜିଜ୍ଞାସା କରୁଛନ୍ତି, ଆମମାନଙ୍କ ପାଇଁ ଜିଜ୍ଞାସା କରୁଛନ୍ତି। ବିଦୁରଙ୍କର କ'ଣ ଜାଣିନାହାନ୍ତି କି କେଉଁଥିରେ ଆନନ୍ଦ ପ୍ରାପ୍ତ ହେବେ? ବିଦୁର ଜାଣନ୍ତି, କିନ୍ତୁ ଆମମାନଙ୍କ ପାଇଁ ସେ ପ୍ରଶ୍ନ ପଚାରୁଛନ୍ତି। ଆଉ ପର ଶ୍ଳୋକରେ ମଧ୍ୟ ସେ କଥା କହିବେ। ତେଣୁ ଆମର କର୍ତ୍ତବ୍ୟ ହେଉଛି ଏଇ ମନୁଷ୍ୟ ଜନ୍ମରେ ଆମେ ଏ ଭବସାଗରକୁ ପାର ହେବା, କିନ୍ତୁ ଆମେ ଯଦି ଏ ଭବସାଗରକୁ ପାର ନ ହେବା ତାହେଲେ ଭଗବାନଙ୍କର ମନ ଦୁଃଖ ହୋଇଯିବ। ପୁଣି ଆମ ସହିତ ରହିବେ, ସିଏ ଆମର ଆତ୍ମା ସହିତ ପରମାତ୍ମା ରୂପରେ ରହି ଆମକୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଏ ଭୌତିକ ଜଗତରେ ସେ ହିଁ ରହୁଛନ୍ତି ଭଗବାନ, ଭଗବାନଙ୍କ କୃପା ଇଏ। ତେଣୁ ଆମେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବା ପାଇଁ ଚାହିଁବା ସେତେବେଳେ ଭଗବାନ ବ୍ୟବସ୍ଥା କରିବେ, ଜଣେ ଉପଯୁକ୍ତ ଗୁରୁଙ୍କର ସନ୍ଧାନ ପ୍ରଦାନ କରିବେ। ଯେଉଁଭଳି ଭାବରେ ଧ୍ରୁବ ମହାରାଜ ଭଗବାନର ସନ୍ଧାନ କରୁଥିଲେ 5 ବର୍ଷର ବାଳକ, ତେଣୁ ଭଗବାନ ନାରଦ ମୁନିଙ୍କୁ ପ୍ରେରଣ କଲେ ଏବଂ ନାରଦ ମୁନି ତାଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ କଲେ ଭଗବାନଙ୍କ ଶରଣରେ ଯିବା ପାଇଁ। ଓଂ ନମୋ ଭଗବତେ ବାସୁଦେବା ଏ ଶ୍ଳୋକ ଏ ମନ୍ତ୍ରକୁ ପ୍ରଦାନ କଲେ। ତେଣୁ ଏହି ମନ୍ତ୍ର ଉଚ୍ଚାରଣ କରି ନାରଦ ମୁନିଙ୍କର ଗୁରୁଦେବଙ୍କର ନିର୍ଦ୍ଦେଶ ଅନୁସାରେ ସେ ପୂଜା ଆରାଧନା କରି ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। 6 ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ବର୍ଣ୍ଣନା କରାଯାଇଛି ଚିତ୍ରଗୁପ୍ତଙ୍କୁ ମଧ୍ୟ 7 ଦିନରେ ସେ କହିଥିଲେ, ଏଇ ମନ୍ତ୍ର ପାଠ କଲେ ତୁମେ 7 ଦିନରେ ଭଗବାନଙ୍କୁ ଦର୍ଶନ କରିବ। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, 7 ଦିନ କି କେତେ ଏଇଭଳି ଭାବରେ ଗୋଟେ ବର୍ଣ୍ଣନା କରାଯାଇଥିଲା। ଏ କଥା ଆସିବ ଭାଗବତମ ଷଷ୍ଠ ସ୍କନ୍ଧରେ। ଏମିତିକି ଖଟୁଆଙ୍ଗ ମହାରାଜ ଗୋଟିଏ ମୁହୂର୍ତ୍ତରେ ଭଗବାନଙ୍କର ଧ୍ୟାନ କରି ଭଗବାନ ପ୍ରାପ୍ତ ହୋଇଥିଲେ। ତେଣୁ ଆମର କର୍ତ୍ତବ୍ୟ ହେଉଛି ଏଇଭଳି ଭାବରେ ଜିଜ୍ଞାସା କରିବା। ଏଇ ଜିଜ୍ଞାସା ମାଧ୍ୟମରେ ହିଁ ଜଣେ ଯେତେବେଳେ ଉନ୍ନତ ଜିଜ୍ଞାସା କରେ ସେତେବେଳେ ତା'ର ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେବ ବୋଲି କୁହାଯାଉଛି, ଆମର ଚେତନାର ବିକାଶ ହେବ। ଇଏ ହେଉଛି ଆମର କର୍ତ୍ତବ୍ୟ। ସେ କଥା ସେ ପଚାରନ୍ତି, ଯଦତ୍ର ଯୁକ୍ତଂ ଭଗବାନ ବଦେନ୍ନ, କେଉଁଥିରେ ଆମେ ଯୁକ୍ତ ହେବା କଥା? କିଛି ନା କିଛି କାର୍ଯ୍ୟ ଆମେ କରିବା, ଆମେ ଚୁପଚାପ ରହିଯାଇପାରିବା ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି, ନ ହି କର୍ମଣି, ଯେଉଁ ରହିଛି ଆମେ କର୍ମ ନ କରି ରହିପାରିବା ନାହିଁ। ଯେମିତି ହେଲେ କିଛି ନା କିଛି କର୍ମ କରିବା, ତେଣୁ କେଉଁଭଳି ଭାବରେ କର୍ମ କରିବା କଥା, ସେଇଭଳି ଭାବେ ସେଇ ପ୍ରଶ୍ନଟି ପଚାରିବା କଥା, ଆମର ପ୍ରକୃତ ଏଇ ଜିଜ୍ଞାସା ହେବା କଥା। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜିର ଦୁନିଆରେ ଆଜିକାଲିର ଯେଉଁ ସଭ୍ୟତା ରହିଛି, ଏଇ ପ୍ରଶ୍ନ ପଚରାଯାଉନାହିଁ। ଅନେକ ପ୍ରଶ୍ନ ପଚରାଯାଉଛି, କିନ୍ତୁ ଅପଶ୍ଚାତ୍ ଆତ୍ମତତ୍ଵ ଗୃହେଷୁ ଗୃହମେଦିନା, ଆତ୍ମତତ୍ଵ ସମ୍ବନ୍ଧୀୟ ଜ୍ଞାନ କ୍ୱଚିତ କରାଯାଉଛି। ଶତକଡ଼ା 99 ଭାଗ ଲୋକ ଏ କରିପାରୁନାହାନ୍ତି। ତେଣୁ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଏଇ ଜିଜ୍ଞାସା ସେ କରିବ, କିଭଳି ଜଣେ ଆନନ୍ଦ ରହିପାରିବ। ସନାତନ ଗୋସ୍ୱାମୀ ସେ ଜିଜ୍ଞାସା କରିଥିଲେ, ମହାପ୍ରଭୁଙ୍କୁ ସେ କଥା କହିଲେ, ଗ୍ରାମ୍ୟ ବ୍ୟବହାର ପଣ୍ଡିତ ତାଇ ସତ୍ୟମାନୀ, କିନ୍ତୁ ଆପଣାର ହିତାହିତ କିଛି ହିଁ ନା ଜାଣି। ଆମର ପ୍ରକୃତିରେ କେମିତି ହିତ ହେବ, କେଉଁଟା ଅହିତ, ଏସବୁ ଆମେ ଜାଣିପାରୁନାହେଁ। କିନ୍ତୁ ଗ୍ରାମ୍ୟ ବ୍ୟବହାରରେ ସମସ୍ତେ କହନ୍ତି ଆମେ ପଣ୍ଡିତ, ଆମେ ବହୁତ ବୁଦ୍ଧିମାନ ବ୍ୟକ୍ତି, ସେଇଟାକୁ ମୁଁ ସତ୍ୟ ମାନୁଛି। ଯଦିଓ ସନାତନ ଗୋସ୍ୱାମୀ ପ୍ରକୃତରେ ପଣ୍ଡିତ, କାରଣ ସେ ହେଉଛନ୍ତି ଚାରି କୁମାର, ଯେଉଁ ଥିଲେ ସନାତନ, ଯେ ସନକ ସନାତନ ସନାତନ ସନତ କୁମାର, ସେଇ ସନାତନଙ୍କର ଅବତାର ସିଏ ସନାତନ ଗୋସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଭାଷାରେ କହୁଛନ୍ତି। ତେଣୁ ସିଏ ସବୁ ଜାଣନ୍ତି, ଭଗବାନ ଜ୍ଞାନ ଶକ୍ତିର ଅବତାର ସିଏ, ସବୁ ଜ୍ଞାନ ତାଙ୍କର ରହିଛି। କିନ୍ତୁ ଆମମାନଙ୍କ ପାଇଁ ସେ ଯେଉଁ ପ୍ରଶ୍ନ ପଚାରିବା କଥା, ସେଇ ପ୍ରଶ୍ନ ପଚାରୁଛନ୍ତି ମହାପ୍ରଭୁଙ୍କୁ, କେ ଆମି କେନେ ଆମା ଯାହାରେ ତା ପତ୍ର ଇହା ନାହିଁ ଜାଣି କେମନେ ହିତ ହଏ, ଆମର କେମିତି ହିତ ହେବ ସେଇଟା ଆମେ ଜାଣିପାରୁନାହୁଁ। ପ୍ରକୃତରେ ମୁଁ କିଏ, କିଏ ଆମେ, କେନେ ଆମେ, କାହିଁକି ଆମକୁ ଏଇ ତ୍ରିତାପ ଦଗ୍ଧୀଭୂତ କରୁଛି, ତିନି ତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ଏଇ ଦୁଃଖ, ଏଇ ଦୁଃଖ, ଏଇଠି ଦୁଃଖ ପ୍ରାପ୍ତ ହେଉଛନ୍ତି କାହିଁକି ନା ତ୍ରିତାପ, ଭଗବାନ ଏ ଭୌତିକ ଜଗତକୁ ଦୁଃଖାଳୟମ କରିଛନ୍ତି, ଦୁଃଖାଳୟମ ଅଶାଶ୍ୱତମ, ଖାଲି ଜଣେ ଦୁଃଖରେ ରହିବା ପାଇଁ ଚାହିଁଲେ ମଧ୍ୟ ରହିପାରିବ ନାହିଁ, ଅଶାଶ୍ୱତମ ତାକୁ ବିଦାୟ ନେବାକୁ ପଡ଼ିବ, ଏ ଭୌତିକ ଜଗତରେ ହିଁ କରି ବୁଲୁଥିବେ। ତେଣୁ ଇଏ ଯେଉଁ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନ ପଚାରିବେ ଯେ କିଭଳି ଭାବରେ ଆମେ ଆନନ୍ଦ ପ୍ରାପ୍ତ ହେବା, ଏଇ ଦୁଃଖ ସାଗରରୁ କେମିତି ମୁକ୍ତି ହୋଇପାରିବା, ଆର କ'ଣ ଉପାୟ ଅଛି। ତେଣୁ ଏହି ପ୍ରଶ୍ନ ଯେତେବେଳେ ପଚରାଯାଏ ସେତେବେଳେ ଯେ ଗୁରୁଦେବ ସେ ଖୁସି ହୁଅନ୍ତି, ଆନନ୍ଦିତ ହୁଅନ୍ତି, କାରଣ ଇଏ ହେଉଛି ପ୍ରକୃତ ଉପଯୁକ୍ତ ପ୍ରଶ୍ନ। ସେଥିପାଇଁ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ବହୁତ ପ୍ରଶଂସା କଲେ, ସେଇଭଳି ଭାବରେ ସୌନକାଦି ଋଷିଙ୍କୁ ସୁତ ଗୋସ୍ୱାମୀ ମଧ୍ୟ ବହୁତ ପ୍ରଶଂସା କଲେ, କାରଣ ଇଏ ହେଉଛି ପ୍ରକୃତରେ ଶ୍ରେଷ୍ଠ ପ୍ରଶ୍ନ। ସୁଖଦେବ ଗୋସ୍ୱାମୀ ମଧ୍ୟ ଏକଥା ଦଶମ ସ୍କନ୍ଧରେ ମଧ୍ୟ ପୁଣି କହିଛନ୍ତି। ତେଣୁ ଯାହା ହେଉ ସେ କହିଲେ, ବରିଆନ୍ ଏ ସେତି ପ୍ରଶ୍ନ କ୍ରୋତ ଲୋକ ହିତମ ରୂପ ଆତ୍ମବିତ ସମତ ପୁଂସା ସ୍ୱତବ୍ୟା ଦିଶୁଜ ପର। ଏ ପ୍ରକୃତରେ ଶୁଣିବା କଥା ସବୁ ଯେଉଁ ରହିଛି, ଶୁଣିବା କଥା ବା ସ୍ମରଣ କରିବା କଥା ବା ଏସବୁ କଥା ଯେଉଁ ସବୁ ରହିଛି, ତା ଭିତରେ ଶ୍ରେଷ୍ଠ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ପ୍ରଶ୍ନ, ଶ୍ରୋତବ୍ୟା ଦିଶୁଜ ପର ବରିଆନ୍। ଏଇ ଯେଉଁ ପ୍ରଶ୍ନ ପଚାରିଥିଲେ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ମନୁଷ୍ୟ ଜୀବନର କ'ଣ କର୍ତ୍ତବ୍ୟ, ଯେତେବେଳେ ଜଣେ ମୃତ୍ୟୁ ମୁଖରେ ପଡ଼ୁଛି ତା'ର କ'ଣ କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହଁ। ତେଣୁ ସୁଖଦେବ ଗୋସ୍ୱାମୀ କହିଲେ, ଇଏ ହେଉଛି ତୁମେ ଶ୍ରେଷ୍ଠ ପ୍ରଶ୍ନ, ଶୁଣିବା ଆଦି ସବୁ ସବୁ ବିଷୟ ରହିଛି ତା ଭିତରେ ଇଏ ହେଉଛି ଶ୍ରେଷ୍ଠ, କାରଣ ଏହି ପ୍ରଶ୍ନ ଦ୍ୱାରା ଆତ୍ମବିତ ସମତ ପୁଂସା, ଯେଉଁମାନେ ଆତ୍ମା ସମତ ଜ୍ଞାନ ଜାଣନ୍ତି ସେମାନେ ଏଇଟାକୁ ଅନୁମୋଦନ କରିଛନ୍ତି। ଏହି ସବୁ ପ୍ରଶ୍ନ ପଚାରିବା କଥା, ଆତ୍ମା ସମ୍ବନ୍ଧୀୟ ଜିଜ୍ଞାସା କରିବା କଥା, ଭଗବାନ ମଧ୍ୟ ସେ କଥା ଭଗବତ ଗୀତାରେ ଅର୍ଜୁନଙ୍କୁ କହିଲେ, ତୁମେ ବହୁତ ପଣ୍ଡିତପୂର୍ଣ୍ଣ କଥା କହୁଛ କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ ତୁମେ ସେହି ବିଷୟରେ ଚିନ୍ତା କରୁଛ। ଅଶୁଚ୍ୟାନ ଶୌଚସ୍ତଂ ପ୍ରଜ୍ଞା ବାଧାଂଶ ଭାଷସେ ଗତାଶୁ ନ ଗତାଶୁଂଶ ନାନ ଶୌଚ ପଣ୍ଡିତା। ପଣ୍ଡିତମାନେ ଏ ଶରୀର ସମ୍ବନ୍ଧୀୟ ଚିନ୍ତା କରନ୍ତି ନାହିଁ, ସେମାନେ ଆତ୍ମା ସମ୍ବନ୍ଧୀୟ ଜିଜ୍ଞାସା କରନ୍ତି। ତେଣୁ ଏଇ ବିଦୁରଙ୍କର ଯେଉଁ ଜିଜ୍ଞାସା ରହିଛି, ଏ ଆତ୍ମା ସମ୍ବନ୍ଧୀୟ ଜିଜ୍ଞାସା ହେଉଛି, ଏଇ ମୈତ୍ରମୁନି ସେଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବେ। ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରନ୍ତି, ଯାହାକୁ ଶ୍ରବଣ କଲେ ଆମେ ଆନନ୍ଦିତ ହେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି।